ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶରେ ଗତ ଦେଢ଼ ବର୍ଷ ମଧ୍ୟରେ 10 ଲକ୍ଷ ସରକାରୀ ଚାକିରି ସୃଷ୍ଟି ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଆଭାସୀ ଜରିଆରେ 71,000 ଉର୍ଦ୍ଧ୍ୱଙ୍କୁ ବଣ୍ଟନ କଲେ ନିଯୁକ୍ତିପତ୍ର। ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ। ରାଜ୍ୟର 3 ସ୍ଥାନରେ ନୂତନ ଡପ୍ଲର ରାଡର ସ୍ଥାପନ କରାଯିବା ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ଦେଶ ବିକାଶରେ କୃଷକଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଜାତୀୟ କୃଷକ ଦିବସ ଏବଂ ସୁଦୃଶ୍ୟ ଲଘୁଚାପର ପ୍ରଭାବରେ ରାଜ୍ୟରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା। ଦେଶର ଯୁବବର୍ଗଙ୍କ ପାଇଁ ଗତ ଦେଢ଼ ବର୍ଷ ମଧ୍ୟରେ ପ୍ରାୟ 10 ଲକ୍ଷ ସରକାରୀ ଚାକିରି ସୃଷ୍ଟି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆଜି 71,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ତଥା ସଂସ୍ଥାରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଅଭିଯାନ ଜାରି ରହିଛି। ଗୋଟିଏ ଦେଶରେ ବିକାଶ ଯୁବଶକ୍ତିର ଶ୍ରମ, ସାମର୍ଥ୍ୟ ଏବଂ ନେତୃତ୍ୱ ଉପରେ ନିର୍ଭର କରେ। 2047 ମସିହା ସୁଦ୍ଧା ବିକଶିତ ଭାରତର ସଂକଳ୍ପକୁ ପୂରଣ କରିବାରେ ଯୁବପିଢ଼ି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଜ ଯହାଁ ହଜାରୋ ବେଟିଓଙ୍କୁ ଭି ନିଯୁକ୍ତି ପତ୍ର ଦିଏ ଗଏ ହୈଁ। ଆପକି ସଫଳତା ଦୂସରୀ ମହିଳାଙ୍କୁ ପ୍ରେରିତ କରେଗି। ହମାରା ପ୍ରୟାସ ହୈ କି ହର କ୍ଷେତ୍ର ମେଁ ମହିଳାଏଁ ଆତ୍ମନିର୍ଭର ବନେ। ଗର୍ଭବତୀ ମହିଳାଙ୍କୁ 26 ହପ୍ତେ ହିଁ ଛୁଟି କେ ହମାରେ ଫୈସଲେ ନେ ଲାଖୋ ବେଟିଓଁ କେ କ୍ୟାରିୟର କୋ ବଚାୟା ହୈ, ଉନକେ ସପ୍ନୋଁ କୋ ଟୁଟନେ ସେ ରୋକା ହୈ।
ସୂଚନା ଅନୁସାରେ ଦେଶର 45 ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେଉଛି। ନବନିଯୁକ୍ତମାନେ କେନ୍ଦ୍ର ଗୃହ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗରେ ନିଯୁକ୍ତି ପାଇଛନ୍ତି। ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ଆକଳନ ଶେଷ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, କ୍ଷୟକ୍ଷତି ଆକଳନ ପରେ ଚାଷୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ, ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫସଲ ବୀମା ଅଧୀନରେ ପଞ୍ଜିକୃତ ଚାଷୀମାନେ ଏହି ସହାୟତା ପାଇବେ। ସମ୍ପୂର୍ଣ୍ଣ ନଷ୍ଟ ହୋଇନଥିବା ଧାନ ବିକ୍ରି ଲାଗି ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତିର ପରିମାଣ ଅଧିକ ରହିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକୃତ ଚାଷୀମାନେ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ କୃଷି ରକ୍ଷକ ପୋର୍ଟାଲରେ ସୂଚନା ଦେବାକୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଅନୁରୋଧ କରାଯାଇଛି। ଚାଷୀମାନେ ହେଲ୍ପଲାଇନ୍ ନମ୍ଘର 1444447ରେ ମଧ୍ୟ ସୂଚନା ଦେଇପାରିବେ। ରାଜ୍ୟରେ 15 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଫସଲ ବୀମା ଯୋଜନାରେ ପଞ୍ଜିକରଣ କରିଥିବା ଜଣାପଡ଼ିଛି। ରାଜ୍ୟରେ ଆଉ 3 ସ୍ଥାନରେ ଡପ୍ଲର ରାଡର ସ୍ଥାପନ କରାଯିବ, ଏ ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଭୁବନେଶ୍ୱର, ବାଲେଶ୍ୱର, ସମ୍ଭଲପୁରରେ ଏହି ନୂତନ ଡପ୍ଲର ରାଡର ସ୍ଥାପନ କରାଯିବ। ପୂର୍ବରୁ ପାରାଦୀପ ଏବଂ ଗୋପାଳପୁରରେ ଏହି ରାଡର ରହିଛି। ଏହାଦ୍ୱାରା ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ଆକଳନ କରାଯାଇପାରିବ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦେଶରେ ଏବେ 73 ଡପ୍ଲର ରାଡର ରହିଛି। ଆସନ୍ତା 2026 ସୁଦ୍ଧା ଏହାକୁ 126କୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖା ଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିଛି। ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ପରବର୍ତ୍ତୀ ଜନ ଅଭିଯୋଗ ଶୁଣାଣି ନେଇ ତାରିଖ ସ୍ଥିର ହେଲେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଦେଶରେ ଗତ 17 ସୁଦ୍ଧା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ 36,28,00,000 ଅଧିକ ଆୟୁଷ୍ମାନ କାର୍ଡ଼ ଜାରି କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର 30,932 ହସ୍ପିଟାଲରେ PMJAY କାର୍ଯ୍ୟକ୍ଷମ ହେଉଛି। ସେହିଭଳି ଗତ 22 ସୁଦ୍ଧା 71,81,00,000 ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ଆଭା ନମ୍ଘର ସୃଷ୍ଟି ହୋଇଛି। ଚଳିତ ବର୍ଷ ମିଶନ ଇନ୍ଦ୍ରଧନୁଷର ସମସ୍ତ ପର୍ଯ୍ୟାୟରେ 5,46,00,000 ଶିଶୁ ଏବଂ 1,32,00,000 ଗର୍ଭବତୀଙ୍କର ଟିକାକରଣ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶ ବିକାଶରେ କୃଷକଙ୍କ ଅବଦାନକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ସମଗ୍ର ଦେଶରେ ଜାତୀୟ କୃଷକ ଦିବସ ପାଳନ କରାଯାଉଛି। ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ଗ୍ରାମୀଣ ଅର୍ଥନୀତିକୁ ତ୍ୱରାନ୍ୱିତ ତଥା କୃଷି ଐତିହ୍ୟକୁ ସଂରକ୍ଷିତ ରଖିବାରେ କୃଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମାଜର ବିଭିନ୍ନ ବର୍ଗରେ ସ୍ମରଣ କରାଯାଉଛି। ଦେଶରେ କୃଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ସରକାର ସେମାନଙ୍କର ସାମାଜିକ ଅର୍ଥନୈତିକ ଉନ୍ନତି ତଥା ସ୍ଥାୟୀ କୃଷି ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଅନେକ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଆଦି ଅନ୍ତର୍ଭୁକ୍ତ। ଏଥିରେ କୃଷକଙ୍କର ଆର୍ଥିକ ସୁରକ୍ଷା, କୃଷି କ୍ଷେତ୍ରରେ ଥିବା ଆହ୍ୱାନଗୁଡ଼ିକର ମୁକାବିଲା ଏବଂ ଦୀର୍ଘମିଆଦୀ ସାମାଜିକ ସୁରକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି। ଚଳିତ ବର୍ଷ ଦେଶରେ ରେକର୍ଡ ପରିମାଣ 332.2 ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ନେତା ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କ ସ୍କୃତିଚାରଣ କରିଛନ୍ତି। ରାଜ୍ୟପାଳ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, କୃଷି ଓ କୃଷକଙ୍କ ପାଇଁ ଶ୍ରୀ ସିଂ ନିଜ ଜୀବନ ସମର୍ପିତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଚୌଧୁରୀ ଚରଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କହିଛନ୍ତି, ମହାନ କୃଷକ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଦେଶରେ କୃଷକଙ୍କ ସଶକ୍ତିକରଣ କ୍ଷେତ୍ରରେ ଅବିସ୍କରଣୀୟ ଅବଦାନ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀ ସିଂଙ୍କ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଦୂରଦର୍ଶୀ ନୀତି ଏବଂ ଦୃଢ଼ ସଂକଳ୍ପ ଦେଶର କୃଷିକୁ ସୁଦୃଢ଼ର ଆଧାର ପ୍ରଦାନ କରିଥିଲା ବୋଲି ଉଲ୍ଲେଖ କରିଛନ୍ତି। ଦେଶରୁ 2025 ମସିହା ସୁଦ୍ଧା ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହାକୁ ସଫଳ କରିବା ପାଇଁ 100 ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନ ପୁରୀ ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲାରେ ଥିବା ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ ପାଇଁ ତୃଣମୂଳ ସ୍ତରରେ ଆଶା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି। ଜିଲ୍ଲାରେ ବର୍ତ୍ତମାନ 619 ଜଣ ଯକ୍ଷ୍ମା ରୋଗୀ ଚିକିତ୍ସିତ ହେଉଛନ୍ତି। ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗତ 2022 ମସିହାରେ ପୁରୀ ଜିଲ୍ଲା ରାଜ୍ୟସ୍ତରରେ ରୌପ୍ୟ ପଦକ ହାସଲ କରିଥିଲା। ଏହି ସମ୍ପର୍କରେ ଜିଲ୍ଲା ଯକ୍ଷ୍ମା ନିରାକରଣ କେନ୍ଦ୍ରର ମୁଖ୍ୟ ତଥା ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲଳିତେନ୍ଦୁ ମିଶ୍ର ଆକାଶବାଣୀକୁ କହିଛନ୍ତି,
ଏବେ ଭାରତ ସରକାର ଡିସେମ୍ବର 7 ତାରିଖ ଦିନ ଏକ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି, ଯୋଉଟା କୁହାଯାଉଛି 100 ଦିନ କ୍ୟାମ୍ପେନ୍ ବା 100 ଡେଜ୍ ଟିବି ଏଲିମିନେସନ୍ କ୍ୟାମ୍ପେନ୍। ଆଦରେ ପର୍ଟିକୁଲାରଲି କେତେ ଭନେରେବୁଲ୍ ଗ୍ରୁପ୍ ସବୁ ଅଛନ୍ତି ସେମାନଙ୍କୁ ଟାର୍ଗେଟ୍ କରାଯାଇ ସେମାନଙ୍କର ପରୀକ୍ଷା ନିରୀକ୍ଷା କରାଯିବ। ଏହି ଗ୍ରୁପ୍ରେ ଅଛନ୍ତି ଯେଉଁମାନଙ୍କର ବୟସ 60 ବର୍ଷରୁ ଉର୍ଦ୍ଧ, ଯେଉଁମାନେ ସ୍ମୋକର ବା ସିଗାରେଟ୍ କିମ୍ବା ବିଡ଼ି ତମାଖୁ ଜାତୀୟ ଖାଦ୍ୟ ଖାଆନ୍ତି, ଯେଉଁମାନେ ଆଲକୋହଲିକ, ଆଉ ଯେଉଁମାନଙ୍କର ଶରୀର ମାଲ ନରିସ ବା ଓଜନ କମିଯାଉଛି, ଏବଂ ବିଗତ 5 ବର୍ଷରେ ଯେଉଁମାନେ ଟିବିରେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କ ସଂସ୍ପର୍ଶରେ ତାଙ୍କର ପରିବାରବର୍ଗ, ପିପୁଲ ୱିଥ୍ HIV ଯେଉଁମାନେ HIV ସହିତ ରହୁଛନ୍ତି, ଏହିସବୁ ପର୍ସନ ଲୋକଙ୍କୁ ଆମେ ଟାର୍ଗେଟ୍ କରିବୁ।
ନବରଙ୍ଗପୁର ଜିଲ୍ଲା ଡାବୁଗାଁଠାରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୋଟ 33 ଅଭିଯୋଗର ଶୁଣାଣି କରାଯାଇଛି। 8 ଜଣଙ୍କୁ ପେନ୍ସନ୍ ଏବଂ 2 ଜଣଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲାରେ ସୁଶାସନ ସପ୍ତାହ ପାଳନ ଅବସରରେ କଣ୍ଟାମାଳ ଖଟଖଟିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଏଥିରେ ଯୋଗଦେଇ ଗ୍ରାମାଞ୍ଚଳ ଲୋକଙ୍କର ସମସ୍ୟାକୁ ସମାଧାନ କରିବା ଲକ୍ଷ୍ୟରେ କ୍ଷେତ୍ରୀୟ ପରିଦର୍ଶନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି କର୍ମଶାଳାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭାଗୀୟ ଜିଲ୍ଲାସ୍ତରୀୟ ପଦସ୍ଥ ଅଧିକାରୀ ଯୋଗଦେଇଥିଲେ। ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଭାଗ ନେବା ପାଇଁ ଓଡ଼ିଶାରୁ 127 ଜଣ ଛାତ୍ରଛାତ୍ରୀ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି। ଏଥିପାଇଁ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ସୈନିକ ସ୍କୁଲରେ ଫୁଲ୍ ଡ୍ରେସ୍ ରିହର୍ସାଲ୍ କରୁଛନ୍ତି। ଜଳର ସଠିକ୍ ପରିଚାଳନା ଏବଂ ବିନିଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ପାଣି ପଞ୍ଚାୟତ ପକ୍ଷରୁ ପାଳନ କରାଯାଉଛି। ଏହି ଅବସରରେ ବୌଦ୍ଧଠାରେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି। ଆସନ୍ତା ମାସ 29 ତାରିଖ ପର୍ଯ୍ୟନ୍ତ ଏହି ରଥ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଅଞ୍ଚଳକୁ ଯାଇ ଜଳର ପରିଚାଳନା ଏବଂ ବିନିଯୋଗ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରାଯାଇଛି। ଏହା ବ୍ୟତୀତ 9 ଜିଲ୍ଲାକୁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ, ଦେଶରେ ଗତ 1.5 ବର୍ଷ ମଧ୍ୟରେ 10 ଲକ୍ଷ ସରକାରୀ ଚାକିରି ସୃଷ୍ଟି ହୋଇଛି କହିଲେ ପ୍ରଧାନମନ୍ତ୍ରୀ, ଆଭାସ ଜରିଆରେ 71,000 ଉର୍ଦ୍ଧ୍ୱଙ୍କୁ ବଣ୍ଟନ କଲେ ନିଯୁକ୍ତିପତ୍ର, ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଏବଂ ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।